ପ୍ରଥମ ସାମୁଏଲ ଅଧ୍ୟାୟ ପାଞ୍ଚ। ଅନନ୍ତର ଇସ୍ରାଏଲର ସମସ୍ତ ବଂଶ ହିବ୍ରୋନକୁ ଦାଉଦଙ୍କ କତିକି ଆସି କହିଲେ, ଦେଖ ଆମ୍ଭମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। ଗତକାଳରେ ସାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବାବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ, ପୁଣି ସଦାପ୍ରଭୁ ତୁମକୁ କହିଅଛନ୍ତି ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ। ଏହି ରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋନକୁ ରାଜାଙ୍କ କତିକି ଆସିଲେ। କହିଲେ, ଦାଉଦ ରାଜା ହିବ୍ରୋନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। ଦାଉଦ 30 ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ 40 ବର୍ଷ ରାଜତ୍ୱ କଲେ। ସେ ହିବ୍ରୋନରେ ଜିହୁଦା ଉପରେ 7 ବର୍ଷ 6 ମାସ ରାଜତ୍ୱ କଲେ। ପୁଣି ସେ ଜେରୁସାଲେମରେ ସମସ୍ତ ଇସ୍ରାଏଲ ଓ ଜିହୁଦା ଉପରେ 33 ବର୍ଷ ରାଜତ୍ୱ କଲେ। ଏଉତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଜିବୁସୀୟମାନଙ୍କ ବିରୁଦ୍ଧରେ ଜେରୁସାଲେମକୁ ଯାତ୍ରା କଲେ। ତହିଁରେ ଦାଉଦ ଏ ସ୍ଥାନକୁ ଆସିପାରିବେ ନାହିଁ ବୋଲି ମନେକରି ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ ଏ ସ୍ଥାନକୁ ଆସିପାରିବ ନାହିଁ। ତଥାପି ଦାଉଦ ସିଓନର ଦୃଢ଼ଗଡ଼ ହସ୍ତଗତ କଲେ, ତାହା ଦାଉଦ ନଗର ହେଲା। ପୁଣି ଦାଉଦ ସେହିଦିନ କହିଲେ, ଯେ କେହି ଜିବୁସୀୟମାନଙ୍କୁ ବଧ କରେ ସେ ଜଳ ପ୍ରଣାଳୀକି ଯାଇ ଦାଉଦ ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ। ଏହେତୁ ଲୋକେ କହନ୍ତି ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି, ସେ ଘର ଭିତରକୁ ଆସିପାରିବ ନାହିଁ। ଅନନ୍ତର ଦାଉଦ ସେହି ଦୃଢ଼ଗଡ଼ରେ ବାସ କରି ତାହାର ନାମ ଦାଉଦ ନଗର ରଖିଲେ। ଆଉ ଦାଉଦ ମିଲଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗୃହାଦି ନିର୍ମାଣ କଲେ। ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଆହୁରି ମହାନ ହେଲେ। ଅନନ୍ତର ସୋରର ରାଜା ହିରମ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା। ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ। ଅନନ୍ତର ଦାଉଦ ହିବ୍ରୋନରୁ ଆସିଲା ଉତ୍ତାରେ ଜେରୁସାଲେମରେ ଆଉ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ। ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। ଜେରୁସାଲେମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ ସେମାନଙ୍କର ନାମ ଏହି, ଯଥା ସମୁୟ ଓ ସୋବବ ଓ ନାଥନ ଓ ସଲମନ ଓ ଇଭର ଓ ଇଲିସୁୟ ଓ ନେଫଗ ଓ ଜାଫିୟ ଓ ଇଲିସାମା ଓ ଇଲିଆଦା ଓ ଇଲିଫେଲଟ। ଏଉତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି ଏହା ପଲେଷ୍ଟିଆମାନେ ଶୁଣି ସମସ୍ତ ପଲେଷ୍ଟିଆ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ, ତେଣୁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ। ଏହି ସମୟରେ ପଲେଷ୍ଟିଆମାନେ ଆସି ରଫାଇନ ତଳଭୂମିରେ ବ୍ୟାପ୍ତ ହୋଇଥିଲେ। ଏଥିରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ କି ପଲେଷ୍ଟିଆମାନଙ୍କ ବିରୁଦ୍ଧରେ ଉଠିଯିବି? ତୁମ୍ଭେ କି ସେମାନଙ୍କୁ ମୋ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଉଠିଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟିଆମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ତେଣୁ ଦାଉଦ ବାଲ ପରାସିମ୍କୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ। ପୁଣି ସେ କହିଲେ, ସଦାପ୍ରଭୁ ମୋ ସମ୍ମୁଖରେ ମୋ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି, ଏହେତୁ ସେ ସେହି ସ୍ଥାନର ନାମ ବାଲ ପରାସିମ୍ ଭଗ୍ନ ସ୍ଥାନ ରଖିଲେ। ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ। ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେସବୁ ଦଗ୍ଧ କଲେ। ଏଥିଉତ୍ତରେ ପଲେଷ୍ଟିଆମାନେ ପୁନର୍ବାର ଆସି ରଫାଇମ୍ ତଳଭୂମିରେ ବ୍ୟାପ୍ତ ହେଲେ। ତହିଁରେ ଦାଉଦ ସଦାପ୍ରଭୁଙ୍କୁ ପଚାରନ୍ତେ, ସେ କହିଲେ, ତୁମ୍ଭେ ଉଠି ନ ଯାଅ, ସେମାନଙ୍କ ପଶ୍ଚାତ୍ ଘୁରିଆସି ତୁତ୍ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। ପୁଣି ତୁମ୍ଭେ ସେହି ତୁତ୍ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଉଦ୍ୟମ କରିବ, କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟିଆମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ। ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ ଦାଉଦ ସେପରି କଲେ ଓ ଗେବାଠାରୁ ଗେସର ନିକଟ ପର୍ଯ୍ୟନ୍ତ ପଲେଷ୍ଟିଆମାନଙ୍କୁ ଆଘାତ କଲେ।